ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। 18 ନମ୍ବର ଲୋକସଭାର ପହିଲା ଅଧିବେଶନ ଶେଷ ହୋଇଛି। ବାଚସ୍ପତି ଓମ୍ ବିର୍ଲା ଗୃହକେ ଗଲାକାଲିଠାନୁ ଅନିର୍ଦ୍ଦିଷ୍ଟ ସମୟ ତକ ମୁଲତବୀ ଘୋଷଣା କରିଛନ୍। ଏହି ଅଧିବେଶନଟି ନୂଆକରି ନିର୍ବାଚିତ ହୋଇଥିବା 545 ଜଣ ସଦସ୍ୟ ପଦ ଆଉ ଗୋପନୀୟତାର ଶପଥପାଠ କରିଛନ୍ ବୋଲି ବାଚସ୍ପତି କହିଛନ୍। ଶ୍ରୀ ବିର୍ଲା କହିଛନ୍ ଯେ ଗଲା 27 ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଗୃହକେ ସମ୍ବୋଧନ କରିଥିଲେ। ରାଷ୍ଟ୍ରପତିଙ୍କର ଅଭିଭାଷଣ ଉତ୍ତରୁ ଧନ୍ୟବାଦ ପ୍ରସ୍ତାବ ଉପରେ ଗୃହନ 18 ଘଣ୍ଟାନୁ ଅୟତ୍କା ସମୟ ଧରି କରି ଆଲୋଚନା ହୋଇଥିଲା। ଏଥି 68 ଜଣ ସଦସ୍ୟ ଭାଗ ନେଇଥିଲେ। ସେ ଆହୁରି କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କୁ ବିରୋଧୀ ଦଳ ନେତା ଭାବେ ନିଯୁକ୍ତ କରାଯାଇଛି। ସେନ୍ତା କାମଚଲା ବାଚସ୍ପତି ଭାବେ ଗୃହକେ ସୁରୁଖୁରୁତି ପରିଚାଳନା କରିବା ସହିତ ସଦସ୍ୟମାନଙ୍କର ଶପଥପାଠ ଆର୍ ବାଚସ୍ପତି ନିର୍ବାଚନକେ ସୁରୁଖୁରୁତି ଛାଡ଼ିଥିବାରୁ ଶ୍ରୀ ବିର୍ଲା ସାଂସଦ ଭର୍ତ୍ତୃହରି ମହତାବଙ୍କୁ କୃତଜ୍ଞତା ଜଣାଇଛନ୍। ଗଲାକାଲି ରାଷ୍ଟ୍ରପତିଙ୍କର ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଥି ପ୍ରଧାନମନ୍ତ୍ରୀଙ୍କର ଉତ୍ତର ରଖବାର ଉତ୍ତରୁ ଏହି ଅଧିବେଶନ ଶେଷ ହୋଇଛି ବୋଲି ବାଚସ୍ପତି ଶ୍ରୀ ବିର୍ଲା କହିଛନ୍। ଇନ ଜନାଇ ଦିଆଯାଇପାରେ ଯେ ଗଲା 24 ତାରିଖରୁ ଲୋକସଭାର ଅଧିବେଶନ ମୂଲ ହୋଇଥିଲା। ଏକକ ପିଜି ପ୍ରବେଶିକା ପରୀକ୍ଷା ସିଟିଇଟି 2024 ଆଜିଠାରୁ ମୂଲ ହେଉଛି। ତିନିଟା ସିଟିଂ ଥି ପରୀକ୍ଷା କରାଯିବା। ସକାଳବେଳା 10ରୁ 11 ବଜେ ତକ ପହିଲା ସିଟିଂ, ଦିନବେଳା 12:30ରୁ 1:30 ବଜେ ତକ ଦୁଇ ନମ୍ଘର ସିଟିଂ, ଆର୍ ଉପରବେଳା 3ରୁ 4 ବଜେ ତକ ତିନି ନମ୍ଘର ସିଟିଂ ଥି ପରୀକ୍ଷା ହେବା। ଭିନ୍ନକ୍ଷମ ବର୍ଗର ଶିକ୍ଷାର୍ଥୀମାନଙ୍କୁ ପରୀକ୍ଷା ଲାଗି ଅୟତ୍କା 20 ମିନିଟ୍ ଦିଆଯିବା ବୋଲି ସୂଚନା ମିଳିଛି। ଚଳିତ ବଛର 112ଟା ଉଚ୍ଚ ଶିକ୍ଷାନୁଷ୍ଠାନ 28,906 ସିଟ୍ ନାଁ ଲେଖା ହେବା। ଏଥିଲାଗି ରାଜ୍ୟର 62,544 ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍। ନାଁ ଲେଖା ଲାଗି ଷ୍ଟେଟ୍ ସିଲେକ୍ସନ ବୋର୍ଡ ପ୍ରବେଶିକା ପରୀକ୍ଷା କରୁଛନ୍। ଆଇବା 13 ତାରିଖ ତକ ଏହି ପରୀକ୍ଷା ଚାଲବା। କୋଲକାତାର ଗୋଟିଏ ଘରୋଇ ଫାର୍ମକେ ଚାଉଲ ପରିବହନ କରବାରକେ ନେଇକରି ଠିକା ଦେବାର ଲାଗି ଲକ୍ଷେ ଟଙ୍କାର ଲାଞ୍ଚ କାରବାର ଅଭିଯୋଗଟି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଭାରତୀୟ ଖାଦ୍ୟ ନିଗମର ଜଣେ ମହାପ୍ରବନ୍ଧକଙ୍କ ସହିତ 4 ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଭୁବନେଶ୍ୱରର ଏଫ୍ସିଆଇ ଓଡ଼ିଶା କ୍ଷେତ୍ର ମହାପ୍ରବନ୍ଧକ, ଏକାଉଣ୍ଟସ୍ ମ୍ୟାନେଜର, କୋଲକାତାର ଗୋଟିଏ ଘରୋଇ ସଂସ୍ଥାର ମାଲିକ ଆର୍ ଜଣେ ମଧ୍ୟସ୍ଥି। ଭାରତୀୟ ରେଲବାଇ ମାଲ ପରିବହନ କ୍ଷେତ୍ରଟି ଗଲା ଜୁନ୍ ମାସେ 14,798 କୋଟି ଟଙ୍କା ଆୟ କରିଛି, ଯେନ୍ଟାକି ଗଲା ବଛର ଜୁନ୍ ମାସ ତୁଳନାଥି 11% ଅଧିକାଏ। ରେଲ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି ଯେ ଗଲା ଜୁନ୍ ମାସେ 135 ମିଲିୟନ୍ ଟନ୍ ମାଲ ପରିବହନ କରାଯାଇଛି। ଏଥି 60 ମିଲିୟନ୍ ଟନ୍ କୋଇଲା, 15 ମିଲିୟନ୍ ଟନ୍ରୁ ଅଧିକା ଆଇରନ୍, 7 ମିଲିୟନ୍ ଟନ୍ ସିମେଣ୍ଟ, 4 ମିଲିୟନ୍ ଟନ୍ରୁ ଅଧିକା ଖାଦ୍ୟଶସ୍ୟ ପରିବହନ କରାଯାଇଛି ବୋଲି ରେଳବାଇ ତରଫରୁ ସୂଚନା ମିଳିଛି। ରାଇଜେ ଅୟତ୍କା ଜଙ୍ଗଲ ସୃଷ୍ଟି କରିବା ଲକ୍ଷ୍ୟ ନେଇକରି ଜଙ୍ଗଲ ବିଭାଗ ତରଫରୁ ଏ ବଛର ବହୁତଟି ଚାରା ଗଛ ଲଗାବାରକେ ପଦକ୍ଷେପ ନିଆଯାଉଛି। ରାଜ୍ୟର ଭିନ୍ ଭିନ୍ ବନଖଣ୍ଡ ଇଲାକାନ 2,50,00,000ର ଭିନ୍ ଭିନ୍ କିସ୍ମର ଚାରା ଗଛ ଲଗାଯିବା। ଏତାର ସହିତ ଭିନ୍ ଭିନ୍ ସଂଗଠନ ଆର୍ ଲୋକମାନଙ୍କୁ 2,70,00,000 ଚାରା ବଣ୍ଟାଯିବା ବୋଲି ମୁଖ୍ୟ ବନ ସଂରକ୍ଷକ ଦେବୀଦତ୍ତ ବିଶ୍ୱାଲ କହିଛନ୍। ସେ କହିଛନ୍ତି ଯେ ଚାରା ଗଛମାନ ମାହାଲିଆ ଦିଆଯିବା, ଏଥିଲାଗି ଭିନ୍ ଭିନ୍ ସଂସ୍ଥା ଆର୍ ସଂଗଠନ ତରଫରୁ ଜଙ୍ଗଲ ବିଭାଗକେ ଆବେଦନ କରିବାରକେ ପଡ଼ବା। ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୋଥି ଚଳିତ ବଛର ନାଁ ଲେଖା ସମୟ ବଢ଼ାଯାଇଛି। ଆଗେନୁ ଆବେଦନର ଶେଷ ତାରିଖ ଜୁନ୍ 30 ତାରିଖ ତକ ଥିବାବେଳେ ଏଟାକେ ଆଇବା 15 ତାରିଖ ତକ ବଢ଼ାଯାଇଛି। ଆଶାୟୀ ଛାତ୍ରଛାତ୍ରୀମାନେ ଇଗ୍ନୋ ୱେବ୍ସାଇଟ୍କେ ଯାଇକରି ନାଁ ଲେଖା ଲାଗି ଆବେଦନ କରିପାରିବେ। ଏଥି ସ୍ନାତକ, ସ୍ନାତକୋତ୍ତର, ସ୍ନାତକୋତ୍ତର ଡିପ୍ଲୋମା ଆର୍ ସାର୍ଟିଫିକେଟ୍ ପ୍ରୋଗ୍ରାମର ଭିନ୍ ଭିନ୍ ପାଠ୍ୟକ୍ରମଟି ନାଁ ଲେଖାଯାଇପାରବା। ଚଳିତ ବଛର 5ଟା ଏମ୍ଏସ୍ସି ଆର୍ ଗୋଟିଏ ବିଏସ୍ସି ବିଭାଗ ଖୋଲାଯାଇଛି। ସ୍ନାତକ ପଢ଼ବାର ଲାଗି ଅନୁସୂଚିତ ଜାତି ଆଉ ଜନଜାତି ପିଲାମାନଙ୍କ ନାଁ ଲେଖା ଆର୍ ଫେରଘାଏ ପଞ୍ଜୀକରଣ କରୁଥିବା ଫିକେ ଛାଡ଼ କରାଯାଇଛି। ରାଜ୍ୟ ସରକାର ଭିନ୍ ଭିନ୍ ମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ଆର୍ ଓଏସ୍ଡି ଭାବେ ସାଜନ ଓଏସ୍ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍। ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ କୃଷି ବିଭାଗର ଅତିରିକ୍ତ ସଚିବ ଭାବେ କାମ କରୁଥିବା ପ୍ରଦୀପ କୁମାର ସାହୁଙ୍କୁ ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଆଜି ହେଉଛି ଆନ୍ତର୍ଜାତୀୟ ପ୍ଲାଷ୍ଟିକ୍ ବେଗ୍ ମୁକ୍ତ ଦିବସ। ଫି ବଛର ଜୁଲାଇ ମାସ 3 ତାରିଖରେ ବିଶ୍ୱସ୍ତରେ ଏହି ଦିବସ ପାଳନ କରାଯାଉଛି। ଏହି ଦିବସ ଅବସରରେ ପ୍ଲାଷ୍ଟିକ୍ ବ୍ୟବହାରର କୁପ୍ରଭାବ ବାବଦେ ଲୋକଙ୍କୁ ଅବଗତ କରାଯିବା ସହିତ ପ୍ଲାଷ୍ଟିକ୍ ବେଗ୍ ବର୍ଜନ ଲାଗି ସଚେତନ କରାଯାଇଛି। 2002 ବାଂଲାଦେଶ ପୃଥିବୀର ପହିଲା ଦେଶ ଭାବେ ପ୍ଲାଷ୍ଟିକ୍ ବେଗ୍ର ବ୍ୟବହାର ନିଷେଧ କରିଥିଲା। ଏତା ଋତୁରୁ ଭାରତ ସହିତ ବହୁତଟି ଦେଶ ପ୍ଲାଷ୍ଟିକ୍ ବେଗ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍। ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ଲାଷ୍ଟିକ୍ ବେଗ୍ରୁ ସମାଜକେ ଦୂରେଇ ରଖବାର। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଇଜେ ସକ୍ରିୟ ରହିଛି। ତା'ର ପ୍ରଭାବ ଥି ରାଜ୍ୟର କେତେଟା ଜାଗାନ ବିଜୁଳି ଆର୍ ଧୁକାଧନ୍ଦୀ ସହିତ ହାଲ୍କାନୁ ମଧ୍ୟମ ଧରଣର ବର୍ଷା ହେଉଛି। ଆଇବା 6 ତାରିଖରେ ବର୍ଷାର ପରିମାଣ ବଢ଼ବା ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ତରଫରୁ ସୂଚନା ମିଳିଛି। ଆଞ୍ଚଳିକ ଖବର ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।